ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ 15 ବୁଥରେ ଅନୁଷ୍ଠିତ ପୁନଃ ଭୋଟ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ. ପଶ୍ଚିମବଙ୍ଗ, କେରଳମ, ତାମିଲନାଡ଼ୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ. ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ. ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ. ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ 4 ସୁରକ୍ଷା କର୍ମଚାରୀ ମୃତ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ. ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର 15 ବୁଥରେ ପୁନଃ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ଏଥିରେ ମାଗ୍ରାହାଟ ପଶ୍ଚିମର 11 ବୁଥ୍ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର 4 ବୁଥ୍ ଅନ୍ତର୍ଭୁକ୍ତ. ଅପରାହ୍ନ 5 ସୁଦ୍ଧା ସେଠାରେ 87% ମତଦାନ ହୋଇଥିବା ସୂଚନା ମିଳିଛି. ସେଠାକାର ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପକ୍ଷରୁ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତମାସ 29 ସେହିସବୁ ବୁଥ୍ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ପଶ୍ଚିମବଙ୍ଗ, କେରଳମ, ତାମିଲନାଡ଼ୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ଆସନ ଲାଗି ଭୋଟ୍ ଗଣନା ହେବ। ଆସାମର 126 ଆସନ, କେରଳମର 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଏପ୍ରିଲ 9 ମତଦାନ ଅନୁଷ୍ଠିତ ହୋଇଥିଲା। ଗତମାସ 23 ତାମିଲନାଡ଼ୁର ସମସ୍ତ 234 ବିଧାନସଭା ଆସନ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ 152 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଗତମାସ 29 ପଶ୍ଚିମବଙ୍ଗର 142 ନିର୍ବାଚନ ମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗ ପକ୍ଷରୁ ପଶ୍ଚିମବଙ୍ଗରେ ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକ ଏବଂ ପୋଲିସ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇଛି। ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ସହାୟତା କରିବା ଲାଗି ସମୁଦାୟ 165 ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଗଣନା କେନ୍ଦ୍ରଗୁଡ଼ିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି 77 ପୋଲିସ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ପ୍ରକ୍ରିୟାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ କରିବା ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଗଣନା ସମୟରେ ଗଣନା ଗୃହଗୁଡ଼ିକୁ ପୋଲିସ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଗଣନା କେନ୍ଦ୍ରଗୁଡ଼ିକରେ ପ୍ରବେଶ ନିମନ୍ତେ QR କୋଡ୍ ଭିତ୍ତିକ ଫଟୋ ପରିଚୟ ପତ୍ର ନେବା ପାଇଁ କୁହାଯାଇଛି। ତାମିଲନାଡ଼ୁରେ ଭୋଟ୍ ଗଣନା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟରେ 128 ସାଧାରଣ ନିର୍ବାଚନ ମଣ୍ଡଳୀ, 44 ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଏବଂ 2 ଅନୁସୂଚିତ ଜନଜାତି ନିର୍ବାଚନ ମଣ୍ଡଳୀ ରହିଛି। ନିର୍ବାଚନରେ 4023 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଆସନ୍ତା ସୋମବାର 8 ଗଣନା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ 85.10% ମତଦାନ ହୋଇଥିବାରୁ ଏହା ରେକର୍ଡ ସୃଷ୍ଟି କରିଛି। ଭାରତୀୟ ରେଳବାଇ ପକ୍ଷରୁ ମେଟ୍ରୋ ରେଳ ଶକ୍ତି ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଏବଂ ରେଳ ସେତୁ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଲାଗି 895 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ଉତ୍ତର ଦକ୍ଷିଣ କୋଲକାତା ମେଟ୍ରୋ ରେଳ କରିଡର କାର୍ଯ୍ୟ ସୁଦୃଢ଼ କରିବା ନିମନ୍ତେ 671.72 କୋଟି ଟଙ୍କା ଅନୁମୋଦନ କରାଯାଇଛି। 1980 କୋଲକାତା ମେଟ୍ରୋ ବ୍ୟବସ୍ଥା ସ୍ଥାପନ ହୋଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ଦ୍ୱାରା କୋଲକାତା ମେଟ୍ରୋ ସେବା ତ୍ୱରାନ୍ୱିତ ହେବ। ସେହିପରି ମଧୁକୁଣ୍ଡ ଦାମୋଦର ସେକ୍ସନ ସେତୁ ନିର୍ମାଣ ନିମନ୍ତେ 223 କୋଟି ଟଙ୍କାର ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଅଧୀନରେ ରହିଥିବା ସମସ୍ତ ସେତୁର ପୁନଃ ନିର୍ମାଣ ପାଇଁ ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲେହଠାରେ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ଉଦ୍ଘାଟନ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଏହି ପବିତ୍ର ଅବଶେଷ କପିଳବସ୍ତୁର ପିପ୍ରୱାହା ସ୍ତୂପ ସହ ସମ୍ପୃକ୍ତ ଏବଂ ଉନବିଂଶ ଶତାବ୍ଦୀର ନିକଟବର୍ତ୍ତୀ କାଳରେ ଏହା ଖୋଦିତ କରାଯାଇଥିଲା। ଏହା ଭଗବାନ ବୁଦ୍ଧଙ୍କ ବାଣୀ ପ୍ରଚାରିତ କରିଥାଏ ବୋଲି ସେ କହିଛନ୍ତି। ମେ ମାସ 14 ତାରିଖ ପର୍ଯ୍ୟନ୍ତ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଅବଶେଷ ଜାନ୍ସକାରକୁ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଯୋଗୁଁ ଲଦାଖବାସୀ ଭଗବାନ ବୁଦ୍ଧଙ୍କ ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁଜରାଟର ଜାତୀୟ ରାଜପଥ 48ର 84 ଟୋଲ୍ ପ୍ଲାଜାଠାରେ ବିନା ବାଧା ଟୋଲ୍ ସଂଗ୍ରହ ମଲ୍ଟି ଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ଗାଡ଼ି ମୋଟରଗୁଡ଼ିକ ଟୋଲ୍ ପ୍ଲାଜାରେ ନ ରହି ବିନା ବାଧାରେ ଯାତାୟାତ କରିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଯୋଶୀ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ବିଜ୍ଞାପନ ନିମନ୍ତେ ସମଗ୍ର ଦେଶରେ ପରିଚିତ। ତାଙ୍କ ନିଯୁକ୍ତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ଯୋଶୀଙ୍କର ବିଶ୍ୱରେ ଚଳଚ୍ଚିତ୍ର, କଳା, ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରରେ ଅନନ୍ୟ ସୃଜନାତ୍ମକ ପ୍ରତିଭା ରହିଛି। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଅଧିକ କ୍ରିୟାଶୀଳ, ସଶକ୍ତ ଏବଂ ସୃଜନାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଏଲ୍ପିଜି ବିତରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଗ୍ୟାସ୍ ମହଜୁଦ ଥିବାବେଳେ ଉପଭୋକ୍ତାମାନଙ୍କୁ ଗ୍ୟାସ୍ ଯୋଗାଣ 100% ସୁନିଶ୍ଚିତ କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ ପରିମାଣ ଗତକାଲି ସୁଦ୍ଧା 99% ବୃଦ୍ଧି ପାଇଥିଲା। ସେହିପରି ଓଟିପି ଭିତ୍ତିକ ଯୋଗାଣ ବ୍ୟବସ୍ଥା 94%ରୁ ଅଧିକ ଥିଲା। ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତୀୟ ନାବିକମାନେ ସୁରକ୍ଷିତ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ଚଳାଚଳରେ କୌଣସି ବାଧାବିଘ୍ନ ଘଟିନାହିଁ। ଛତିଶଗଡ଼ରେ କାନକାର ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ଘଟି 4 ଜଣ ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡର କର୍ମଚାରୀମାନେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଅପରେସନ୍ ଚଳାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ବସ୍ତର ରେଞ୍ଜର ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି, ନିକଟରେ ବସ୍ତର ଡିଭିଜନ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇଟାଲୀର ପୂର୍ବତନ ଫର୍ମୁଲା 1 ଡ୍ରାଇଭର ତଥା ପାରା ଅଲମ୍ପିକ୍ସରେ 4 ଥର ସ୍ୱର୍ଣ୍ଣପଦକ ବିଜେତା କିମ୍ବଦନ୍ତୀ ଖେଳାଳି ଆଲେକ୍ସ ଜନାର୍ଦ୍ଦିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅସାଧାରଣ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। 2001ରେ ତାଙ୍କର 2 ଗୋଡ଼ ହରାଇବା ପରେ ସେ 2012 ଲଣ୍ଡନ ପାରାଅଲମ୍ପିକ୍ସର ସାଇକେଲ ଚାଳନା ଏବଂ 2016 ରିଓ ଡି ଜେନିରୋଠାରେ ଅନୁଷ୍ଠିତ ପାରାଅଲମ୍ପିକ୍ସରେ 2ଟି ଲେଖାଏଁ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ କରାଯାଇଛି। ଆସନ୍ତା ଜୁନ୍ 12 ତାରିଖରୁ ଇଂଲଣ୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫାଇନାଲ ମ୍ୟାଚ୍ ଜୁଲାଇ 5 ତାରିଖରେ ଲର୍ଡ୍ସ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ନେଦରଲ୍ୟାଣ୍ଡ ସହ ଭାରତ ଗ୍ରୁପ୍ 1ରେ ସ୍ଥାନ ପାଇଛି। ପଶ୍ଚିମବଙ୍ଗରେ 15ଟି ବୁଥ୍ରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5ଟା ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଏବଂ ପୁଣ୍ଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ସମ୍ବାଦ ଶେଷ ହେଲା।